କହିବି ଆଜ୍ଞା କାମ ଧରିଛି ମୁଁ କହିବି ପାଣି ଟିକେ ଅସୁବିଧା ହଉଛି ଆମକୁ ପାଣି ପାଉନୁ କିଛି ନାହିଁ କୋଉଦିନ ଦଶଟା କୋଉଦିନ ଏଗାରଟା ଆସୁଛି ମୋ ନା ତମାଳ ସାହୁ ଶୁକ ବିହାର ଆଉ ଏତେ ଅସୁବିଧା ହଉଛି ଯେ ପାଣି ପାଇଁ କହିବାକୁ ନାହିଁ ଖରାଦିନ ଇଆଡେ ଆସିଲା ଆଡକୁ ଦଶଟା କୋଉଦିନ ଏଗାରଟା ପାଣି ପାଇଁ ସମସ୍ୟା ହଉଛି ଆଉ ସବୁଦିନ ପାଇଁ ହଉଛି ଆଉ ଦିନେ ନାହିଁ ଦି ଦିନ ନାହିଁ ସବୁଦିନ ପାଇଁ ହଉଛି ଆମକୁ ଅସୁବିଧା ବେଶୀ ହଁ ଛଅଟା ସାତଟା ଭିତରେ ଛାଡିଲେ ଆମକୁ ଟିକେ ସୁବିଧା ହେତା ଆମେ ତ କୁଲି ମୁଲିଆ ଲୋକ ଆଉ ଯଦି ଦଶଟା ଏଗାରଟା ଛାଡିବ ଆମେ ତ ପାଣି ପାଉନୁ କେମିତି ଆମେ ଚଳିବୁ